ନା ଭାଇ ହ୍ୟାଲୋ ହଁ, ମୋ ନାଁ ପ୍ରତିମା ଲେଙ୍କା, 21 ନମ୍ବର ୱାର୍ଡ ଗନ୍ତନଗରରୁ କହୁଛି। ଅସୁବିଧା ତ ଅଳିଆ ଗାଡ଼ି ଆଇଲେ ଆମର ସବୁ ସୁବିଧା, ଆଉ ଡୋର୍ ଟୁ ଡୋର୍ ସେଦିନ ଯୋଉ ସର୍ଭେ କରିକି ସବୁ ନେଲୁ, ସବୁ ଓଦା ଅଳିଆ ଶୁଖିଲା ଅଳିଆ ସବୁ ଏକାଠି କରିକି ଲୋକ ପ୍ରାୟ ରଖିଦଉଛନ୍ତି ନା, ଆଉ ଅଳିଆ ଗାଡ଼ି ଆସୁନି। ଅଳିଆ ଗାଡ଼ି ଯଦି ଆସନ୍ତା ସେମାନେ ପକେଇଦେବେ 2 ଦିନ 3 ଦିନ ଭିତରେ, ଆଉ କେତେ ଦିନ ରଖି ହେଲା, ଗଧିକି ପଚରି ଯାଉଛି, ଗନ୍ଧ ହଉଛି, ରୋଷେଇ ସବୁ ଏକାଠି କରିକି ସେ ସେ ବାଟ ଘାଟ ସବୁ ଅସନା ହଉଛି, ସବୁ ମଇଳା ଟାଇପ୍ ପଡ଼ିଆରେ ପକଉଛି। ଗାଡ଼ିଟା ଯଦି ସଫିସିଏଣ୍ଟ ଟିକେ ସବୁଦିନ ଆସିବ ତାହେଲେ ଆମେ ଉପକୃତ ହବୁ।